ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଦେଶର ଆଘର ପ୍ରଧାନମନ୍ତ୍ରୀ ଆର୍ ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କ ରାଜଦିନ 11:45 ନୂଆଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସତ୍କାର କରାଯିବା। ତାରାଘନୁ ତାଙ୍କର ପାର୍ଥିବ ଶରୀର କଂଗ୍ରେସ ଭବନକେ ନିଆଯିବା। ଦଳୀୟ ନେତା କର୍ମୀଙ୍କର ଶେଷ ଦର୍ଶନ ଉତରୁ ସକାଳ 9:30 କଂଗ୍ରେସ ଭବନରୁ ଅନ୍ତିମ ଶୋଭାଯାତ୍ରାଟି ଶ୍ମଶାନକେ ନିଆଯିବା। ତାଙ୍କର ଅନ୍ତିମ ସତ୍କାର ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ମନମୋହନ ସିଂଙ୍କର ପରଲୋକ ଲାଗି କେନ୍ଦ୍ର ସରକାର ଦେଶେ 7-ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍। ଆଜି ସବୁ କେନ୍ଦ୍ର ସରକାରୀ କାର୍ଯ୍ୟାଳୟର ରାଷ୍ଟ୍ରୀୟ ସଂସ୍ଥାମାନେ ଅଧା ଦିନ ଛୁଟି ଘୋଷଣା କରିଛନ୍। ଇନ ଜଣେଇ ଦିଆଯାଇପାରି ଯେ ଗଲା ଗୁରୁବାର ରାତିରେ 9:51 ଦିଲ୍ଲୀର ଏମ୍ସଠାରେ ଆଗର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଚିକିତ୍ସାଧୀନ ଅବସ୍ଥାଟି ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ସକାଳ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ବିନିମୟ କରିବେ। ଏଟା ପ୍ରଧାନମନ୍ତ୍ରୀଙ୍କର 117 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ସିଧା ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ତିବିଲ୍ ମନ୍ କି ବାତ୍ ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାଟି ତାର ପ୍ରସାରଣ କରାଯିବା। ସେହିଦିନ ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘେ ପ୍ରସାରଣ କରାଯିବା। ହାଇକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କର ଅଧ୍ୟକ୍ଷତାଟି ରାଜ୍ୟ ଲ କମିଶନ ଗଠିଦେଇଛି। ଗଲାକାଲି ବାବଦେ ରାଜ୍ୟ ଆଇନ ବିଭାଗ ତରଫୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ସି ନୂଆ ଆଇନ ଆନ୍ବାର ପୁରୁଣା ଆଇନ୍ଟି ସଂଶୋଧନ କରବାର ଆଉ ଅଦରକାରୀ ଆଇନର ଉଚ୍ଛେଦ ଲାଗି ଇ କମିଶନଙ୍କଠାରୁ ରାଜ୍ୟ ସରକାର ପରାମର୍ଶ ମାଗସନ୍। ଇନ ଜଣେଇ ଦିଆଯାଇପାରି ଯେ ଇ କମିଶନ 3 ଲାଗି ଗଠନ ହେସି ଆଉ ରାଜ୍ୟ ସରକାର ଫି 3 କମିଶନର ଅଧ୍ୟକ୍ଷ ଆର୍ ସଦସ୍ୟମାନଙ୍କୁ ପରିବର୍ତ୍ତନ କରସନ୍। ଏହା ଜାନୁଆରୀ ମାସେ ହେବାର କେତେବାର ବିଶ୍ୱ ପ୍ରସିଦ୍ଧ ଐତିହାସିକ ବରଗଡ଼ ଧନୁଯାତ୍ରା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଲାକାଲ ନିୟୁକ୍ତା ଦିଆଯାଇଛି। ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମୁଖ୍ୟମନ୍ତ୍ରୀଙ୍କୁ ନିୟୁତା ଦେଇଛନ୍। ଏ ବାବଦେ ସାମାଜିକ ଗଣମାଧ୍ୟମ ଜରିଆ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଏହି ଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପରିଚୟର ପ୍ରଚାର ପ୍ରସାର ସହିତ ଏତାକି ଆହୁରି ବ୍ୟାପକ କରବାର ସରକାରଙ୍କ ଦାୟିତ୍ୱ। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି ଏନ୍ଏଫ୍ଏସ୍ୟୁ କୁଳପତି ଡକ୍ଟର ଜେଏନ୍ ବ୍ୟାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ଏବା ଦିନମାନଙ୍କେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଲାଗି ରାଜ୍ୟ ଫରେନ୍ସିକ୍ ପରୀକ୍ଷାଗାରର ଗୋଟିଏ ନୂଆ ୟୁନିଟ୍ ଭିଜିଲାନ୍ସ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ସ୍ଥାପନ ଲାଗି ଇଉଦେ ଆଲୋଚନା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2024 ବିଜେତା ଢେଙ୍କାନାଳର ପ୍ରତିସ୍ମିତା ଭୋଇ ଦିଲ୍ଲୀରୁ ଫେରିବା ଋତୁରୁ ଗଲାକାଲ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ ଯେ ତାଙ୍କର ସଫଳତା ଆମର ରାଜ୍ୟର ଲାଗି ଗର୍ବର ବିଷୟ ହେ। ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିକରି ଏବା ଦିନେ ଏନ୍ତା ପ୍ରୟାସ ଜାରି ରଖବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟ ସରକାରଙ୍କ ଡିଜିଟାଲ୍ କୃଷି ଅଧୀନତି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ପଞ୍ଚାୟତସ୍ତରୀୟ କ୍ୟାମ୍ପମାନଙ୍କ ଜରିଆ 1 ମୂଲ ହେବା। ପ୍ରକ୍ରିୟା 31 ତକ ଚାଲବା। ଚାଷୀମାନେ ପଞ୍ଜିକୃତ ହେବାରକେ ଗ୍ରାମ ପଞ୍ଚାୟତ କ୍ୟାମ୍ପ ପାଖ ଜନସେବା କେନ୍ଦ୍ର ଆର୍ କୃଷକ ରେଜିଷ୍ଟ୍ରି ପୋର୍ଟାଲ ODFR agristack.gov.in ଲଗ୍ଇନ୍ କରିପାରିବେ। ଏ ବାବଦେ ଅଧିକା ସୂଚନା ଲାଗି ଚାଷୀମାନେ ହେଲ୍ପଲାଇନ୍ ନମ୍ଘର 1553333 ଯୋଗାଯୋଗ କରିପାରିବେ ବୋଲି ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ପଶ୍ଚିମ ଜଳପ୍ରବାହ ଏଠାରୁ 2 ତକ ରାଜ୍ୟର ବଡ଼ଭାଗି ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ପୂର୍ବାନୁମାନ କରାଯାଇଛି। ଏଥର ବେଳେ ପଶ୍ଚିମ ଆର୍ ଉତ୍ତର ଓଡ଼ିଶାରୁ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥର ସହିତ କଲାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ାର କେତେଟା ଜିଲ୍ଲାର ବହଲିଆ କୁହୁଡ଼ି ଦେଖାଦେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରଟି ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହୋଇଥିବାରୁ ପାଗେ ପରିବର୍ତ୍ତନ ଦେଖାଦେଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଚ୍ନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।